ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦିଲ୍ଲୀ ଏବଂ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ସବୁଜ ବାଣ ବିକ୍ରି ଓ ଫୁଟାଇବା ନେଇ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ। ବିଭିନ୍ନ ରାଜ୍ୟରେ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କଲା ବିଜେପି। ଜନ୍ମବାର୍ଷିକୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ସ୍ମରଣ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଜସ୍ଥାନ ଜୈସଲମେର ଯାତ୍ରୀବାହୀ ବସ୍ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ଏବଂ ଆସନ୍ତାକାଲିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ଦିଲ୍ଲୀ ଏବଂ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ସବୁଜ ବାଣ ଫୁଟାଇବା ଏବଂ ବିକ୍ରୟ କରିବାକୁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ତେବେ ଆସନ୍ତା 18-21 ତାରିଖ ପର୍ଯ୍ୟନ୍ତ ସକାଳ 6-7 ଏବଂ ରାତି 8-10 ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବାକୁ ଅନୁମତି ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ଆର୍ ଗଭାଇ ଏବଂ ବିଚାରପତି କେ ବିନୋଦ ଚନ୍ଦ୍ରଙ୍କ ଖଣ୍ଡପୀଠ କହିଛନ୍ତି, ଉତ୍ସବ ପାଳନ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ଏକ ସନ୍ତୁଳିତ ଆଭିମୁଖ୍ୟ ଆଧାରରେ ଏହି ଅନୁମତି ପ୍ରଦାନ କରାଯାଇଛି। ସମୟସୀମା ଧାର୍ଯ୍ୟ ଦ୍ୱାରା ପ୍ରଦୂଷଣ ରୋକିବା ସହିତ ସତର୍କତାର ସହିତ ନିୟନ୍ତ୍ରଣ ବାଣ ଫୁଟାଇବାରେ ସହାୟକ ହେବ ବୋଲି ଖଣ୍ଡପୀଠ କହିଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ବୋର୍ଡଗୁଡ଼ିକୁ ଏହି ସମୟସୀମା ମଧ୍ୟରେ ବାୟୁ ଓ ଜଳ ଗୁଣବତ୍ତା ଉପରେ ନଜର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲିଠାରୁ ଆସନ୍ତା 21 ତାରିଖ ମଧ୍ୟରେ ଦିଲ୍ଲୀରେ ବାୟୁର ମାନ ଉପରେ ବାଣର ପ୍ରଭାବ ସମ୍ପର୍କିତ ଏକ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସବୁଜ ବାଣ କେବଳ ନିର୍ଦ୍ଦିଷ୍ଟ ସ୍ଥାନରେ ବିକ୍ରୟ କରାଯାଇପାରିବ ଏବଂ ଯାଞ୍ଚ ଦଳଗୁଡ଼ିକ ବାଣ ତିଆରି ଉପରେ ନିୟମିତ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ୱଷ୍ଟ କରିଛନ୍ତି। ସବୁଜ ବାଣର କ୍ୟୁଆର୍ କୋଡ୍ ସରକାରୀ ୱେବ୍ସାଇଟ୍ର ଅପ୍ଲୋଡ୍ କରିବାକୁ ମଧ୍ୟ କୋର୍ଟ କହିଛନ୍ତି। ଦିଲ୍ଲୀ ଏନ୍ସିଆର୍ ପରିସୀମା ବାହାରୁ କୌଣସି ବାଣ ଏହି ଅଞ୍ଚଳରେ ବିକ୍ରୟ କରିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଜାମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ତେଲଙ୍ଗାନାର କେତେ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଜାମ୍ମୁ କାଶ୍ମୀରର ବଡ଼ଗାମ୍ ବିଧାନସଭା ଆସନ ପାଇଁ ଆଗା ସୟଦ ମହସିନ୍ ଏବଂ ନାଗ୍ରୋଟା ଆସନ ପାଇଁ ସୁଶ୍ରୀ ଦେବଜାନୀ ରାଣା ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶାର ନୂଆପଡ଼ା ଆସନରୁ ଜୟ ଢୋଲକିଆ, ଝାଡ଼ଖଣ୍ଡର ଘାଟସିଲା ଆସନରୁ ବାବୁଲାଲ ସୋରେନ ଏବଂ ତେଲଙ୍ଗାନାର ଜୁବ୍ଲି ହିଲ୍ସ ଆସନରୁ ଲଙ୍କାଲା ଦୀପକ ରେଡ୍ଡି ଦଳ ପକ୍ଷରୁ ନିର୍ବାଚନ ଲଢ଼ିବେ। ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଜନତା ଦଳ ୟୁନାଇଟେଡ୍ ଜେଡିୟୁ ଆଜି ପ୍ରଥମ ପର୍ଯ୍ୟାୟ 57 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଅନେକ ବିଧାୟକ ଏବଂ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ଦଳ ପକ୍ଷରୁ ପୁନର୍ବାର ଟିକଟ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିକଟତମ ସହଯୋଗୀ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରବଣ କୁମାର ନାଳନ୍ଦାରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ଦଳର ବରିଷ୍ଠ ନେତା ତଥା ଜଳସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ସରାଇରଞ୍ଜନ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ବୈଜ୍ଞାନିକ ତଥା ଭାରତରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଜନ୍ମବାର୍ଷିକୀ ଅବସରରେ ଆଜି ଉପରାଷ୍ଟ୍ରପତି ସିଭି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍କରଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଡକ୍ଟର କଲାମଙ୍କୁ ଜଣେ ଦୂରଦୃଷ୍ଟିସମ୍ପନ୍ନ ବୈଜ୍ଞାନିକ, ପ୍ରେରଣାଦାୟକ ନେତା ଏବଂ ପ୍ରକୃତ ଦେଶପ୍ରେମୀ ବୋଲି ବର୍ଣ୍ଣନା କରିଛନ୍ତି। ଡକ୍ଟର କଲାମଙ୍କ ନମ୍ରତା, ସରଳ ବ୍ୟକ୍ତିତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ସହିତ ନିରନ୍ତର ମତ ବିନିମୟ ତାଙ୍କୁ ଜଣେ ମହାନ ବ୍ୟକ୍ତିତ୍ୱ ଭାବେ ପ୍ରତିପାଦନ କରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ପ୍ରତିରକ୍ଷା, ବିଜ୍ଞାନ ଏବଂ ଯୁବ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ନିରନ୍ତର ପ୍ରୟାସ ଭାରତର ସ୍ୱାବଲମ୍ଭନଶୀଳତା ପଥକୁ ଅଧିକ ମଜବୁତ କରିଥିଲା ବୋଲି ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି, ଡକ୍ଟର କଲାମ ଯୁବ ମାନସକୁ ପ୍ରଜ୍ୱଳିତ କରିଥିଲେ ଏବଂ ଦେଶକୁ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇଥିଲେ। ତାଙ୍କ ଜୀବନାଦର୍ଶ ଲୋକଙ୍କୁ ସଫଳତା ପାଇଁ ନମ୍ରତା ଓ କଠିନ ପରିଶ୍ରମ ସ୍ମରଣ କରାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କଲାମ ସାହବଙ୍କ ଜୀବନ ଇତନା ବ୍ୟାପକ, ବିଶାଳ ଓ ଗହରା ରହା ହେ କି ଉନକୋ ୟାଦ କରନେ କା ଗର୍ବ ହୋତା ହେ ଅର ମୁଝେ ବିଶ୍ୱାସ ହେ କି ଅବଦୁଲ କଲାମ ଜୀ କେ ଆଶୀର୍ବାଦ ସେ ଉନ୍ହୋନେ ହମ ଦେଶବାସୀଙ୍କୁ ଯୋ ଶିକ୍ଷା ଦୀକ୍ଷା ଦି ହେ ସେ ହମ ଅବଶ୍ୟ ଉସକୋ ପୁରା କରନେ କା ଭରପୁର ପ୍ରୟାସ କରେଙ୍ଗେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନ ଜୈସଲମେରର ଯାତ୍ରୀବାହୀ ବସ୍ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଛି। ଜଣେ 10 ବର୍ଷର ବାଳକର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ଯୋଧପୁରର ମହାତ୍ମା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଆହତଙ୍କ ମଧ୍ୟରୁ 5 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ଅନେକ ମୃତଦେହ ଗୁରୁତର ଭାବେ ପୋଡ଼ିଯାଇଥିବା କାରଣରୁ ଚିହ୍ନଟ ପାଇଁ ଯୋଧପୁର ଏବଂ ଜୈସଲମେର ଡାକ୍ତରଖାନାରେ ଡିଏନ୍ଏ ନମୁନା ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଯୋଧପୁର ହସ୍ପିଟାଲ ଅଧୀକ୍ଷକ ଡାକ୍ତର ଫତେ ସିଂ ଭଟ୍ଟି କହିଛନ୍ତି ଚିହ୍ନଟ ପ୍ରକ୍ରିୟା ପାଇଁ 24 ଘଣ୍ଟା ସମୟ ଲାଗିପାରେ। ସୂଚନାଯୋଗ୍ୟ ଜୈସଲମେର ଯୋଧପୁର ରାଜପଥରେ ଗତକାଲି ଅପରାହ୍ନ ପ୍ରାୟ 3:30 ଏକ ଯାତ୍ରୀବାହୀ ବାତାନୁକୂଳିତ ବସ୍ରେ ଅଗ୍ନିକାଣ୍ଡ ଘଟିବାରୁ ଘଟଣାସ୍ଥଳରେ 19 ଜଣଙ୍କର ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଥିଲା। 50ରୁ ଅଧିକ ଲୋକ ଏହି ବସ୍ରେ ଯାତ୍ରା କରୁଥିଲେ। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଡକ୍ଟର ହରିଣୀ ଅମରାସୁରିଆ ଆସନ୍ତାକାଲିଠାରୁ 3-ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଡକ୍ଟର ଅମରାସୁରିଆଙ୍କର ଏହା ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ଅବସରରେ ସେ ବିଭିନ୍ନ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗ ନେଇ ଭାରତର ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଡକ୍ଟର ଅମରାସୁରିଆ ଦିଲ୍ଲୀରେ ଏନ୍ଡିଟିଭି ବିଶ୍ୱ ସମ୍ମିଳନୀ ଏବଂ ଚିନ୍ତନ ଗବେଷଣା ଫାଉଣ୍ଡେସନ କାର୍ଯ୍ୟକ୍ରମ ସମ୍ବୋଧନ କରିବେ। ଶ୍ରୀଲଙ୍କାର ଶିକ୍ଷା ବିଭାଗ ନିଜ ଦାୟିତ୍ୱରେ ରଖିଥିବା ଡକ୍ଟର ଅମରାସୁରିଆ ଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ନୂତନ ମାର୍ଗ ଉନ୍ମୋଚନ ଲକ୍ଷ୍ୟ ନେଇ ଆଇଆଇଟି ଦିଲ୍ଲୀ ଏବଂ ନୀତି ଆୟୋଗ କାର୍ଯ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କକୁ ମଜବୁତ କରିବା ପାଇଁ ଡକ୍ଟର ଅମରାସୁରିଆ ଉଦ୍ୟୋଗୀ ଗୋଷ୍ଠୀଙ୍କ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ କହିଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଭାରତ ମହାସାଗର ଦୃଷ୍ଟିକୋଣ ଏବଂ ପଡ଼ୋଶୀ ପ୍ରଥମ ନୀତିକୁ ଅଧିକ ମଜବୁତ କରିବ ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ସଞ୍ଚୟ ଉତ୍ସବ ଗତମାସ 22 ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ସମାଜର ବିଭିନ୍ନ ବର୍ଗର ଲୋକେ ଏହାଦ୍ୱାରା ଉପକୃତ ହେଉଛନ୍ତି। ଜିଏସ୍ଟି ସଂସ୍କାର ମାଧ୍ୟମରେ ନାଗାଲାଣ୍ଡର ବିଭିନ୍ନ କ୍ଷେତ୍ର କିଭଳି ସଶକ୍ତ ହୋଇଛି ଆସନ୍ତୁ ସେ ସମ୍ପର୍କରେ ଶୁଣିବା। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ନାଗାଲାଣ୍ଡର ଅର୍ଥନୀତିକୁ ମଜବୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। 2500 ଟଙ୍କା ପର୍ଯ୍ୟନ୍ତ ହସ୍ତତନ୍ତ ସାଲ୍ ଏବଂ ବସ୍ତ୍ର ଉପରେ ଜିଏସ୍ଟି ହାର 5% ହ୍ରାସ କରାଯାଇଛି। ବଜାର ପ୍ରତିଯୋଗିତାକୁ ଏହା ବୃଦ୍ଧି କରିବା ସହ ବୁଣାକାରଙ୍କ ଆୟ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ନାଗାଲାଣ୍ଡର 44,000 ଅଧିକ ମହିଳା କାରିଗର ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେଉଛନ୍ତି। 7,500 ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରୁ ଜିଏସ୍ଟି ହାର 12%ରୁ 5% ହ୍ରାସ କରାଯାଇଛି। ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି। ହସ୍ତଶିଳ୍ପ ସାମଗ୍ରୀ ଉପରେ ଟିକସ ହାର 5% ହ୍ରାସ କରାଯିବା ଦ୍ୱାରା ଏ କ୍ଷେତ୍ର ସହିତ ସଂଶ୍ଳିଷ୍ଟ 13,000 ଅଧିକ କାରିଗର ଲାଭାନ୍ୱିତ ହେଉଛନ୍ତି। ନାଗାଲାଣ୍ଡର ଅର୍ଥନୀତିରେ କଫି ଏକ ଲୋକପ୍ରିୟ ଉତ୍ପାଦ। ଭଜା କଫି ବିନ୍ସ ଉପରେ ଟିକସ ହାର 5% ହ୍ରାସ କରାଯିବା ସହ କଫି ଅର୍କ ଉପରେ ମଧ୍ୟ ଜିଏସ୍ଟି ହାର 18%ରୁ 5% ହ୍ରାସ କରାଯାଇଛି। ଏଭଳି ପଦକ୍ଷେପ ନାଗାଲାଣ୍ଡର ଅର୍ଥନୀତିକୁ ବୃଦ୍ଧି କରିବା ସହ ରାଜ୍ୟବାସୀଙ୍କ ଜୀବିକାକୁ ଅଧିକ ସମୃଦ୍ଧ କରିପାରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆଜି ଏସିଆର ସର୍ବବୃହତ୍ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରେଳ ପ୍ରଦର୍ଶନୀ ଆରମ୍ଭ ହୋଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି 16 ଆନ୍ତର୍ଜାତିକ ରେଳ ଉପକରଣ ପ୍ରଦର୍ଶନୀ 2025କୁ ଉଦ୍ଘାଟନ କରିଛନ୍ତି। ନବସୃଜନ ଏବଂ ନିରନ୍ତର ବିକାଶ ଆଧାରରେ 15 ଅଧିକ ଦେଶର 450 ଉର୍ଦ୍ଧ୍ୱ ଅତ୍ୟାଧୁନିକ ରେଳ ଏବଂ ମେଟ୍ରୋ ଉତ୍ପାଦ ପ୍ରଦର୍ଶନ କରାଯାଉଛି। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ରେଳବାଇର ଆଧୁନିକୀକରଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସେ କହିଛନ୍ତି ରେଳବାଇର ଆଧୁନିକୀକରଣ ଦିଗରେ ପ୍ରତିବର୍ଷ 2,56,000 କୋଟି ଟଙ୍କା ନିବେଶ କରାଯାଉଛି। ଇତିମଧ୍ୟରେ ପାଖାପାଖି 35,000 କିଲୋମିଟର ରେଳ ଲାଇନ୍ ନିର୍ମାଣ ଏବଂ 40,000 କିଲୋମିଟର ରେଳ ଲାଇନ୍ ବିଦ୍ୟୁତିକରଣ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରେଳବାଇ ଏକ ପ୍ରମୁଖ ରପ୍ତାନୀ କେନ୍ଦ୍ର ଭାବରେ ଉଭା ହେଉଛି ଏବଂ ସମ୍ପ୍ରତି ଭାରତରେ ନିର୍ମିତ ଲୋକୋମୋଟିଭ୍ ଆଫ୍ରିକାକୁ ରପ୍ତାନୀ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ଓ ଦିଲ୍ଲୀ ଏନ୍ସିଆର୍ ଅଞ୍ଚଳରେ ସବୁଜ ବାଣ ବିକ୍ରି ଏବଂ ଫୁଟାଇବା ନେଇ ନିର୍ଦ୍ଦେଶାବଳୀ ଜାରି କଲେ ସୁପ୍ରିମକୋର୍ଟ। ବିଭିନ୍ନ ରାଜ୍ୟରେ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କଲା ବିଜେପି। ଜନ୍ମବାର୍ଷିକୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ସ୍କରଣ କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଜସ୍ଥାନ ଜୈସଲମେର ଯାତ୍ରୀବାହୀ ବସ୍ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ଏବଂ ଆସନ୍ତାକାଲିଠାରୁ ତିନିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।